ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ମାରାଥନ ପ୍ରଚାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳର ଷ୍ଟାର ପ୍ରଚାରକ। ଓଡ଼ିଶାରେ ଲୋକସଭା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ହେଉଛି ଜୋରଦାର। ଗୁଜରାଟର ପୂର୍ବତନ ରାଜ୍ୟପାଳ ଡକ୍ଟର କମଳା ବେଣିୱାଲଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଚଳିତ ମାସ 30 ଯାଏଁ ବୃଦ୍ଧି। ଏବଂ ଆଇପିଏଲ୍ରେ ଆଜି ମୁହାଁମୁହିଁ ହେବେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ। ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ନିଜର ସମସ୍ତ ଶକ୍ତି ପ୍ରୟୋଗ କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 2 ଦିନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ପ୍ରଚାର କରିବେ। 2 ଦିନରେ 11 ଲୋକସଭା ନିର୍ବାଚନ ମଣ୍ଡଳୀରେ ସେ 7 ର୍ୟାଲି କରିବେ। ସେ ଆଜି ଚୌନପୁର, ଭଦୋହି, ପ୍ରତାପଗଡ଼ ଓ ଆଜମଗଡ଼ରେ ଜନସମାବେଶ କରିବେ। ଶ୍ରୀ ମୋଦି ଆଜି ରାତିରେ ରାଜ୍ୟପାଳ ଭବନ ଲକ୍ଷ୍ନୌରେ ରହିବେ ଏବଂ ଆସନ୍ତାକାଲି ବାରବାଙ୍କୀ, ଫତେପୁର ଏବଂ ହମିରପୁର ନିର୍ବାଚନ ମଣ୍ଡଳୀରେ ଆହୁରି 3 ର୍ୟାଲିକୁ ସମ୍ବୋଧିତ କରିବେ। ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀରେ ଏହି ର୍ୟାଲି କରାଯାଉଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ସମେତ ବିରୋଧୀ ଦଳ ନେତାମାନେ ଆଜି ପ୍ରଚାର କରିବେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲି ନିର୍ବାଚନ ମଣ୍ଡଳୀରେ ତାଙ୍କ ଭାଇ ରାହୁଲ ଗାନ୍ଧିଙ୍କ ପାଇଁ ପ୍ରଚାର କରିବେ ଏବଂ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର ମଧ୍ୟ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଓଡ଼ିଶାରେ ଲୋକସଭା ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ବିଜେପି, କଂଗ୍ରେସ ଓ ବିଜେଡ଼ିର ନେତାମାନେ ପ୍ରଚାର କରୁଛନ୍ତି। ଆସ୍କା ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ାରେ ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ଏକ ସାଧାରଣ ସଭାକୁ ଗତକାଲି ସମ୍ବୋଧିତ କରିଥିଲେ। ପରେ ଶ୍ରୀ ଶାହା କଟକରେ ଏକ ରୋଡ୍ ଶୋ ମଧ୍ୟ କରିଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗତ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚ ମହିଳାକର୍ମୀଙ୍କ ବୈଠକରେ ଯୋଗ ଦେଇଥିଲେ। ଆଜି ଶ୍ରୀ ନଡ୍ଡା ସୁନ୍ଦରଗଡ଼ ଓ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ 2 ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ଭୁବନେଶ୍ୱରରେ ରୋଡ୍ ଶୋ କରିବେ। ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଏକ ବାଇକ୍ ର୍ୟାଲିରେ ଯୋଗଦେଇ ବଲାଙ୍ଗୀରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଉରକେଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଦେଶରେ ଆଜି ପର୍ଯ୍ୟନ୍ତ ହୋଇଥିବା 4 ପର୍ଯ୍ୟାୟ ମତଦାନରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ମତଦାନ ହୋଇଛି। 15 ଲୋକସଭା ନିର୍ବାଚନ ମଣ୍ଡଳୀରେ 80% ଅଧିକ ମତଦାନ ହୋଇଥିବା ଜଣାପଡ଼ିଛି। ମେ 13 ଚତୁର୍ଥ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ରେକର୍ଡ 81.86% ମତଦାନ ହୋଇଛି। ଇଭିଏମ୍ରେ 80.66% ଏବଂ ପୋଷ୍ଟାଲ ବାଲଟ ମାଧ୍ୟମରେ 1.2% ମତଦାନ ହୋଇଛି। ନିର୍ବାଚନ ଆୟୋଗ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ସମନ କରିଛନ୍ତି। ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବାରେ ପ୍ରଶାସନ ବିଫଳ ହେବାର କାରଣ ସ୍ୱଷ୍ଟ କରିବାକୁ ଓ ଭବିଷ୍ୟତରେ ଏଭଳି ଘଟଣା ଏଡ଼ାଇବା ପାଇଁ କ'ଣ ପଦକ୍ଷେପ ନିଆଯାଉଛି ସେ ନେଇ ବ୍ୟକ୍ତିଗତ ଭାବେ ଆୟୋଗ ଜାଣିବା ପାଇଁ ଉଭୟଙ୍କୁ ନୂଆଦିଲ୍ଲୀ ଡକାଇଛନ୍ତି। ନିକଟରେ ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ଦୃଷ୍ଟିରେ ରଖି ଆୟୋଗ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କୁ ଏଭଳି ହିଂସା ଯେପରି ନ ହୁଏ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି। ଫ୍ରାନ୍ସର କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତ ପାଭିଲିୟନ୍କୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ କାଜୁଙ୍କ ସହ ଫ୍ରାନ୍ସ ଏବଂ ମୋନାକୋରେ ଅବସ୍ଥାପିତ ଭାରତ ରାଷ୍ଟ୍ରଦୂତ ଜାଭେଦ ଅସରଫ ଉଦ୍ଘାଟନ କରିଛନ୍ତି। କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତ ପ୍ରଥମଥର ପାଇଁ ଭାରତ ପର୍ବ ଆୟୋଜନ କରୁଛି। କାନ୍ସରେ ଥିବା ଭାରତ ପାଭିଲିୟନ୍ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏଥିରେ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋହାହିତ କରିବାଠାରୁ ଆରମ୍ଭ କରି ବିଭିନ୍ନ ଦେଶର ମନୋରଞ୍ଜନ ଶିଳ୍ପର ପ୍ରମୁଖମାନଙ୍କ ସହ ଭାବ ଆଦାନ ପ୍ରଦାନ ଅନ୍ତର୍ଭୁକ୍ତ। ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଲରେନ୍ସ ୱାଙ୍ଗ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତ ସିଙ୍ଗାପୁର ରଣନୈତିକ ଭାଗିଦାରୀକୁ ଆହୁରି ବୃଦ୍ଧି କରିବା ପାଇଁ ସେ ଶ୍ରୀ ୱାଙ୍ଗ୍ଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ। ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଇସ୍ଲାମାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ଇମ୍ରାନ୍ ଏବଂ ତାଙ୍କ ପତ୍ନୀ ଜଣେ ଜଣାଶୁଣା ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀଙ୍କଠାରୁ କୋଟି କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ତେବେ ଅନ୍ୟ ମାମଲାରେ ଇମ୍ରାନ୍ ଖାନ୍ଙ୍କ ଦଣ୍ଡାଦେଶ ଏପର୍ଯ୍ୟନ୍ତ ସ୍ଥଗିତ ହୋଇନଥିବାରୁ ଏହି ଆଦେଶ ଫଳରେ ତାଙ୍କୁ ଜେଲ୍ରୁ ମୁକ୍ତି ମିଳିବ ନାହିଁ। ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଗୁଜରାଟର ପୂର୍ବତନ ରାଜ୍ୟପାଳ ଡକ୍ଟର କମଳା ବେଣିୱାଲଙ୍କ ବିୟୋଗରେ ଉପରାଷ୍ଟ୍ରପତି ଜଗଦୀପ ଧନ୍ଖଡ଼ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଡକ୍ଟର କମଳାଙ୍କୁ ଜଣେ ଭଲ ପ୍ରଶାସକ ଏବଂ ମହିଳା ସଶକ୍ତିକରଣର ପ୍ରତୀକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରାଜସ୍ଥାନରେ ତାଙ୍କର ଦୀର୍ଘଦିନ ରାଜନୈତିକ କ୍ୟାରିୟର ଥିଲା, ଯେଉଁଠାରେ ସେ ନିଷ୍ଠାର ସହ ଲୋକଙ୍କ ସେବା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀମତୀ ବେଣିୱାଲ ଗୁଜରାଟର ରାଜ୍ୟପାଳ ଥିବାବେଳେ ଏବଂ ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ସହ ତାଙ୍କର ଅନେକ ଥର ଆଲୋଚନା ହୋଇଛି। ସେ ବେଣିୱାଲଙ୍କ ପରିବାର ଓ ବନ୍ଧୁମାନଙ୍କୁ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ, ଗୁଜରାଟ ବ୍ୟତୀତ ସେ ତ୍ରିପୁରା ଓ ମିଜୋରାମର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସାତଥର ବିଧାୟକ ହୋଇଥିବା ବେଣିୱାଲ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତକୁ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିସୋଦିଆଙ୍କୁ ଅନ୍ୟତମ ଅଭିଯୁକ୍ତ ଦର୍ଶାଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏହି ମାମଲା ରୁଜୁ କରିଥିଲା। ସ୍ୱତନ୍ତ୍ର ବିଚାରପତି କାବେରୀ ବାଭେଜା ସିସୋଦିଆଙ୍କ ହେପାଜତକୁ ବୃଦ୍ଧି କରିଛନ୍ତି। ଆଫଗାନିସ୍ତାନ ପ୍ରସଙ୍ଗରେ ଭାରତ ଓ ରୁଷ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଆଫଗାନିସ୍ତାନ ପାଇଁ ରୁଷର ସ୍ୱତନ୍ତ୍ର ରାଷ୍ଟ୍ରଦୂତ ଜାମିର କାବୁଲୋଭ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂହ ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରିଛନ୍ତି। ଆଫଗାନିସ୍ତାନବାସୀଙ୍କ କଲ୍ୟାଣ ପାଇଁ ବିକାଶ ସହାୟତା ପ୍ରଦାନ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଭାରତର ସର୍ବବୃହତ ଦକ୍ଷତା ପ୍ରତିଯୋଗିତା ଇଣ୍ଡିଆ ସ୍କିଲ୍ 2024 ଗତକାଲି ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଆସନ୍ତା ତିନିଦିନ ମଧ୍ୟରେ 30 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 900 ଅଧିକ ଛାତ୍ରଛାତ୍ରୀ ପାରମ୍ପରିକ ହସ୍ତଶିଳ୍ପଠାରୁ ଆରମ୍ଭ କରି ଅତ୍ୟାଧୁନିକ ଜ୍ଞାନକୌଶଳ ପର୍ଯ୍ୟନ୍ତ 61 ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ। ଶ୍ରେଷ୍ଠ ଶିଳ୍ପ ପ୍ରଶିକ୍ଷକଙ୍କ ସହାୟତାରେ ଇଣ୍ଡିଆ ସ୍କିଲ୍ର ବିଜେତାମାନେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଫ୍ରାନ୍ସର ଲିଓନ୍ଠାରେ ହେବାକୁ ଥିବା ବିଶ୍ୱ ସ୍କିଲ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିବେ। ୱାର୍ଲ୍ଡ ସ୍କିଲ୍ରେ 70 ଅଧିକ ଦେଶରୁ 1500 ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେକୁ ଭାରତର ଏକ ଅଂଶ ବୋଲି ଦୋହରାଇବା ସହ ଏହା ଉପରେ ଭାରତର ଅଧିକାର ରହିଛି ବୋଲି କହିଛନ୍ତି। ଏକ ସମ୍ଭାଦ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ପାକ୍ ଅଧିକୃତ କାଶ୍ମୀର ଭାରତର, କାରଣ ସମଗ୍ର କାଶ୍ମୀର ଭାରତ ସଂଘରେ ମିଶିଯାଇଛି। ନାଗରିକତା ସଂଶୋଧନ ନିୟମ 2024 ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଥମ ନାଗରିକତା ପ୍ରମାଣପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ନୂଆଦିଲ୍ଲୀରେ ଗତକାଲି 14 ଆବେଦନକାରୀଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଅନ୍ୟ କେତେକ ଆବେଦନକାରୀଙ୍କୁ ଇମେଲ୍ ଜରିଆରେ ମଧ୍ୟ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ରାଜସ୍ଥାନର ନିମ୍କା ଥାନା ଅଧୀନରେ ଥିବା ଏକ ଖଣି ଭିତରେ ଫସି ରହିଥିବା ହିନ୍ଦୁସ୍ତାନ କପର ଲିମିଟେଡ୍ର 14 ଅଧିକାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ଜଣେ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୋମବାର ରାତିରେ ଲିଫ୍ଟର ଦୌଡ଼ି ଛିଡ଼ିଯିବାରୁ 15 ଅଧିକାରୀ ଖଣି ଭିତରେ ଅଟକି ରହିଥିଲେ। ପୂର୍ବତନ ରାଷ୍ଟ୍ରଦୂତ ତଥା ପୂର୍ବତନ ବୈଦେଶିକ ସଚିବ ପ୍ରଫେସର ଯଦୁନାଥ ଖାନାଲଙ୍କ ସମ୍ମାନରେ ନେପାଳ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ତୃତୀୟ ଶୃଙ୍ଖଳା ବକ୍ତୃତାରେ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ନାରାୟଣ କାଜୀ ଶ୍ରେଷ୍ଠା କହିଛନ୍ତି ଯେ ଘନିଷ୍ଠ ପଡ଼ୋଶୀ ନେପାଳ ଓ ଭାରତ ପାରସ୍କରିକ ବନ୍ଧୁତା ଓ ସହଯୋଗର ଏକ ଦୀର୍ଘକାଳୀନ ଇତିହାସ ସୃଷ୍ଟି କରିଛନ୍ତି। ନେପାଳ ଭାରତ ସମ୍ପର୍କର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଭୌଗୋଳିକ ନିବିଡ଼ତା, ଧାର୍ମିକ, ସାଂସ୍କୃତିକ ଓ ଭାଷାଗତ ସମ୍ପର୍କ। ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲମଗୀର ଆଲମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥ ହେରଫେର ଅଭିଯୋଗରେ ଗିରଫ କରିଛି। ଗତକାଲି 6 ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗୌହାଟୀରେ ଅନୁଷ୍ଠିତ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ପଞ୍ଜାବ କିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ 5 ପରାସ୍ତ କରିଛି। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ପୁରୁଷ ଜାଭେଲିନ୍ ଥ୍ରୋରେ ଅଲିମ୍ପିକ୍ ଚମ୍ପିୟନ୍ ନିରଜ ଚୋପ୍ରା ଫେଡେରେସନ୍ କପ୍ 2024 ସ୍ୱର୍ଣ୍ଣପଦକ ଜିତିଛନ୍ତି। 26 ନିରଜ 3 ପରେ ଦ୍ୱିତୀୟ ସ୍ଥାନରେ ରହି ପ୍ରତିଯୋଗିତାର ପ୍ରାରମ୍ଭିକ ରାଉଣ୍ଡରେ ସଂଘର୍ଷ କରିଥିଲେ। ସେ ଚତୁର୍ଥ ରାଉଣ୍ଡରେ 82.27 ଚେଷ୍ଟା କରି ଅଗ୍ରଣୀ ହାସଲ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ମାରାଥନ ପ୍ରଚାର କରୁଛନ୍ତି ବିଭିନ୍ନ ରାଜନୈତିକ ଦଳର ଷ୍ଟାର୍ ପ୍ରଚାରକ। ଓଡ଼ିଶାରେ ଲୋକସଭା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ହେଉଛି ଜୋରଦାର। ଗୁଜରାଟର ପୂର୍ବତନ ରାଜ୍ୟପାଳ ଡକ୍ଟର କମଳା ବେଣିୱାଲଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଚଳିତ ମାସ 30 ଯାଏଁ ବୃଦ୍ଧି ଏବଂ ଆଇପିଏଲ୍ରେ ଆଜି ମୁହାଁମୁହିଁ ହେବେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ।